ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ମହାନଦୀ ଜଳ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରର ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ହେବେ ସାମିଲ। ମାଧ୍ୟମିକ ଶିକ୍ଷା ବୋର୍ଡ ମେଟ୍ରିକ୍ ପରୀକ୍ଷା ଲାଗି ଆଜିଠାନୁ ମୂଲ ହେଲା ଫର୍ମ ପୂରଣ। ଆଉ ବଲାଙ୍ଗୀର ଜିଲ୍ଲାରୁ ଭିତ୍ତି ପ୍ରସ୍ତର ଦିଆଯାଇଥିବା ପ୍ରକଳ୍ପ କାମର ଫି ମାସ ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ। ମହାନଦୀ ଜଳ ବିବାଦ ପ୍ରସଙ୍ଗେ ରାଜ୍ୟ ସରକାର ଗୁରୁତ୍ୱର ସଙ୍ଗେ ନେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ବଲାଙ୍ଗୀରନୁ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମହାନଦୀ ଜଳ ବିବାଦ ବାବଦେ ଆଘନୁ ଦୁଇଥର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା ହୋଇସାରିଛେ। ଆବାଦିନୀ ମହାନଦୀ ଉପରେ ଆନିକଟ୍ନୁ ନେଇକରି ବ୍ୟାରେଜ୍ ଆର୍ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା 18-20 ତାରିଖ ତକ ପହେଲା ଥର ଲାଗି ତିନିଦିନିଆ ବିଦେଶ ଗସ୍ତରେ ସିଙ୍ଗାପୁର ଯିବେ। ସେନୁ ସେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ରୋଡ୍ ଶୋଥି ଯୋଗଦେବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିବେଶକମାନଙ୍କ ସହିତ ଆଲୋଚନା କରବାର କାର୍ଯ୍ୟକ୍ରମ ରହିଛି। ଏ ଆଲୋଚନାଥି ଗ୍ରୀନ୍ ଏନର୍ଜି, କେମିକାଲ, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ୍ସ, ଆଇଟି, ଟେକ୍ସଟାଇଲ୍ ଆର୍ ଫୁଡ୍ ପ୍ରସେସିଂ ବାଗିର କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବା ବୋଲି ସୂଚନା ମିଳିଛି। ଧଉଳି ଶାନ୍ତିସ୍ତୂପ ସାରା ପୃଥିନ ଶାନ୍ତି ଆର୍ ଅହିଂସାର ବାର୍ତ୍ତା ପ୍ରଚାର କରୁଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଧଉଳି ଶାନ୍ତିସ୍ତୂପର 52ତମ ସ୍ଥାପନା ଦିବସ ଅବସରରେ ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ସନାତନ ଧର୍ମ ବାଗିର ବୌଦ୍ଧ ଧର୍ମର ଭିଲ ଆଧାର ହେଉଛି ଅହିଂସା। ଯେତେ ବଡ଼ ସମସ୍ୟା ଆଇଲେ ଭିଲ ତାର ସମାଧାନ ହିଂସା ନୁହେଁ, ଆପୋଷ କଥାବାର୍ତ୍ତାଟି ହୋଇପାରବା। ହେଟାକେ ଆଧାର କରିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଆର୍ ୟୁକ୍ରେନ୍ ଆର୍ ଇସ୍ରାଏଲ୍ ଆରବ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନର ନିରନ୍ତର ଚେଷ୍ଟା କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଳିଙ୍ଗ ନିପନ ବୁଦ୍ଧ ସଂଘ ତରଫ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ ଆଇନ ଆର୍ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ହେବାରକେ ଥିବା 2025 ଶିକ୍ଷା ବର୍ଷର ମେଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆଜିଠାନୁ ମୂଲ ହୋଇଛି। ରେଗୁଲାର ଆର୍ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ 18 ତାରିଖ ତକ ଅନ୍ଲାଇନ୍ଥି ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ ବାବଦ ସବୁ ତଥ୍ୟ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଥି ମିଳୁଛି। ବୋର୍ଡ ତରଫ ବାହାରିଥିବାର ବିଜ୍ଞପ୍ତି ଅନୁସାରେ ପତ୍ର ବିନିମୟ ପାଠ୍ୟକ୍ରମର ପରୀକ୍ଷାର୍ଥୀମାନଙ୍କ ଲାଗି ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟନୁ ଅଫ୍ଲାଇନ୍ ଜରିଆ ଫର୍ମ ପୂରଣ ବ୍ୟବସ୍ଥା ରହିଛି। ସେଆଡ଼େ ସ୍କୁଲମାନଙ୍କୁ ହୋଇଥିବା 2 ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷାର ମାର୍କ ଆଜିଠାନୁ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡ ୱେବ୍ସାଇଟ୍ ଅପଲୋଡ଼ କରିଛନ୍। ଭୁବନେଶ୍ୱରଠାରେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନୁ ଏବାକାଲ ଆର୍ 11 ତାରିଖ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଲୋକମାନଙ୍କୁ ଗଣମାଧ୍ୟମ ଜରିଆ ଜଣାଇ ଦିଆଯିବା। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଏବତକ ଅସ୍ୱାଭାବିକ ହାତୀ ମୃତ୍ୟୁର ତଦନ୍ତ କରିକରି ଦୋଷୀମାନଙ୍କ ବିରୋଧରୁ କଡ଼ା କାର୍ଯ୍ୟାନୁଷ୍ଠାନ କରବାରକେ ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍। ରାଇଜେ ଏହି ବଛର ଏବତକ 50 ହାତୀ ମୃତ୍ୟୁ ଘଟଣାର ବାବଦେ ଖବର ବାହାରିଥିବା ବେଳେ ବନଖଣ୍ଡ ୱାରି ଅସ୍ୱାଭାବିକ ଭାବେ ହାତୀ ମୃତ୍ୟୁର ତଦନ୍ତ କରିକରି ଦୋଷୀ ଅଧିକାରୀମାନଙ୍କ ବିରୋଧରୁ କାର୍ଯ୍ୟାନୁଷ୍ଠାନ କରବାର ସାଙ୍ଗେ ମାସେ ଭିତରେ ତାଙ୍କୁ ଜନାବାରକେ ମନ୍ତ୍ରୀ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ବଛର ଅକ୍ଟୋବର ମାସେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଥି 1658 କୋଟି ଟଙ୍କାର କାରବାର ହୋଇଛି ବୋଲି କେନ୍ଦ୍ର ସରକାରଙ୍କର ଗୋଟିଏ ସଂସ୍ଥା ତରଫ ସୂଚନା ଦିଆଯାଇଛି। ଗଲା ବଛର ଅକ୍ଟୋବରରୁ ଏ ବଛର ଅକ୍ଟୋବର ମାସେ UPI କାରବାର 45% ବଢ଼ିଛି। ରାଜ୍ୟର ଲୋକମାନଙ୍କର ଭିତରେ ହାତବୁନା କପଡ଼ାର ଚାହିଦା ବଢ଼ୁଛି। ଏ ବଛର ଭୁବନେଶ୍ୱର ଆର୍ ବ୍ରହ୍ମପୁର ଖୋଲାଯାଇଥିବାର 2 ମେଗା ସୋରୁମ୍ ଥି ଏପତକ 2 କୋଟିରୁ ଅଧିକା ଟଙ୍କାର କାରବାର ହୋଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଥିବାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପରିସରନୁ ଖୋଲିଥିବାର ସୋରୁମ୍ ଥି 80 ଲକ୍ଷ ଟଙ୍କା ଆର୍ ବ୍ରହ୍ମପୁରର ସୋରୁମ୍ ଥି 1 କୋଟି 50 ଲକ୍ଷ ଟଙ୍କାର ବିକ୍ରି ବଟା ହୋଇଛି। ଇନ ଜଣାଇ ଦିଆଯାଇପାରେ ଯେ ବୟନିକାର ଏହି 2 ସୋରୁମ୍ ଥି ସମ୍ବଲପୁରୀ ବାନ୍ଧ ଶାଢ଼ୀ ଆର୍ କପଡ଼ା, ହବସପୁରୀ ଶାଢ଼ୀ ସହିତ ରାଜ୍ୟର ବୁଣାକାରମାନେ ତିଆରି ଥିବାର ହାତବୁନା ଶାଢ଼ୀ ଆର୍ କପଡ଼ା ମିଳୁଛି। ରାଜ୍ୟ କୃଷି ଯାନ୍ତ୍ରିକୀକରଣ ଜରିଏ ଚାଷୀମାନଙ୍କର ଆୟ ବଢ଼ାବାର ଉପରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଲା ହେବାରକେ ଯାଉଛି। ଆବାକାଲ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଆର୍ 6 ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଧରମଗଡ଼ନୁ କୃଷି ଯନ୍ତ୍ରପାତି ମେଲା ହେବା। ସେନ୍ତା ଆଇବା 12 ତାରିଖ ଦିନ ଅନୁଗୁଳ ଜିଲ୍ଲାର 8 ମଲ୍ଲିକ ଆର୍ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆର୍ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆନ କୃଷି ଯନ୍ତ୍ରପାତି ମେଳା ହେବା। ଏ ମେଳାଥି ଭିନ୍ ଭିନ୍ କୃଷି ଯନ୍ତ୍ରପାତିର ଲାଗି ସରକାରୀ ଆର୍ଥିକ ସହାୟତା ବାବଦେ ଚାଷୀମାନଙ୍କୁ ସଚେତନ କରାଯିବାର ସାଙ୍ଗେ ଋଣର ବ୍ୟବସ୍ଥାର ତତ୍କାଳ ବୁକିଂ ବ୍ୟବସ୍ଥା ଭିଲ୍ ରହେବା। ଏ ବାବଦେ ଅଧିକା ସୂଚନା ଲାଗି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 ଯୋଗାଯୋଗ କରାଯାଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଗଲାକାଲ ଭିତ୍ତିପ୍ରସ୍ତର ଦିଆଯାଇଥିବାର 890 କୋଟି ଟଙ୍କାର 83 ପ୍ରକଳ୍ପ କାମ ଖୁବ୍ ଜଲ୍ଦି ମୂଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ବଲାଙ୍ଗୀରନୁ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସେ କହିଛନ୍ ଯେ ଏହି ପ୍ରକଳ୍ପ କାମମାନଙ୍କେ ତ୍ୱରାନ୍ୱିତ କରବାର୍ ଲାଗି ଫି ମାସ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସମୀକ୍ଷା କରବେ। ସେ କହିଛନ୍
ବେଲପଡ଼ାଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଅପର ଲାଭ ଜଳସେଚନ ପ୍ରକଳ୍ପ ଏହାର ଭିତ୍ତିପ୍ରସ୍ତର ଦେବା ସହିତ ଏହାକୁ ଯଥା ସମୟରେ କାମ ଆରମ୍ଭ କରି ସାରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ସେଥିରେ 300 କୋଟି ଟଙ୍କାର ଏ ପ୍ରକଳ୍ପରେ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଉଭୟ ଖରିଫ ଫସଲ ଏବଂ ରବି ଫସଲ ପାଇଁ ମଧ୍ୟ ଚାଷୀମାନେ ଉପକୃତ ହେବେ। ପାଖାପାଖି 15,000ରୁ ଅଧିକ ଚାଷୀ ତାଙ୍କର ଜମିରେ ଜଳସେଚନ କରାଇବାର ବ୍ୟବସ୍ଥା ଏଥିରେ କରାଯାଉଛି। ବେଲପଡ଼ା ବ୍ଲକର 25 ଗ୍ରାମ ଏବଂ 38,000ରୁ ଅଧିକ ଚାଷୀ ଏଥିରେ ଉପକୃତ ହେବେ। ଲାଞ୍ଚ ନଦୀ ଉପରେ 2495 ମିଟର ଲମ୍ବା ଡ୍ୟାମ୍ରେ 210 କିଲୋୱାଟ ବିଜୁଳି ଉତ୍ପାଦନ କ୍ଷମ ଜଳ ବିଦ୍ୟୁତ୍ ଶକ୍ତି ୟୁନିଟ୍ ସ୍ଥାପନ କରିବା ପାଇଁ ମଧ୍ୟ ଏଥିରେ ଯୋଜନା ରହିଛି।
ଆଜି ହେଉଛି ଆନ୍ତର୍ଜାତୀୟ ଜୈବମଣ୍ଡଳ ସଂରକ୍ଷଣ ଦିବସ। ପରିବେଶ ଆର୍ ଲୋକର ଭିତରେ ସମ୍ପର୍କକେ ଜବର କରବାର ସଙ୍ଗେ ଜୈବ ବିବିଧତାର ସଂରକ୍ଷଣ ଥି ଲୋକମାନଙ୍କର ଭୂମିକାକେ ବାର୍ତ୍ତାକେ ନେଇକରି ଏ ଦିବସ ପାଳନ କରାଯାଏସି। 2021 ୟୁନେସ୍କୋର ସାଧାରଣ ଅଧିବେଶନ ଥି ଏ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ୟୁନେସ୍କୋର ତଥ୍ୟ ଅନୁସାରେ ପୃଥିବୀର 136 ଦେଶେ 759 ଜୈବମଣ୍ଡଳ ସଂରକ୍ଷଣ ଜାଗା ଅଛେ। ସ୍କୁଲମାନଙ୍କନୁ 300 ଫୁଟ ଭିତରେ ମାଦକ ଦ୍ରବ୍ୟ ଆର୍ ନିଶା ବିକ୍ରିକେ ନିଷିଦ୍ଧ ଘୋଷଣା କରାଯାଇଥିବାର ବେଳେ ଏହି ନିୟମକେ ଭାଙ୍ଗଲେ କଠୋର କାର୍ଯ୍ୟାନୁଷ୍ଠାନ କରବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏ ବାବଦେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱତ୍ଥୀ ଏସ୍ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍। ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଥାନା ଇଲାକାର ଘୋଡ଼ାଡିଆଁ ପାଖେ ଗଲା ରାତି ଗଛକେ ଧକ୍କା ଦେଇକରି କାର୍ ଦୁର୍ଘଟଣାଗ୍ରସ୍ତ ହେବାର ଘଟଣା ଥି 4 ଜଣ ଯୁଆନ ପିଲା ଗୁରୁତର ଆହତ ହୋଇଛନ୍। ବୌଦ୍ଧ ସହରର ବାସିନ୍ଦା 4 ପିଲାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରୁ ଚିକିତ୍ସା ଉତ୍ତରୁ ବୁର୍ଲା ବରଗଡ଼ ଆର୍ ଭୁବନେଶ୍ୱରକେ ପଠାଯାଇଛି। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲା ସୁବଳିଆ ଥାନା ଇଲାକାର ଟେଭାପଦର ଛକନୁ ବୋଲେରୋ ଧକ୍କାତି ଜଣେ 70 ବର୍ଷିଆ ବୁଢ଼ା ଲୋକର ଜୀବନ ଯାଇଛି। ପୁଲିସ ଘଟଣା ଜାଗାନୁ ପହଞ୍ଚିକରି ବୋଲେରୋକେ ଜବତ କରବାର ସଙ୍ଗେ ଡ୍ରାଇଭରକେ ଅଟକ ରଖିକରି ତଦନ୍ତ ଚଲେଇଛ। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଶନିବାର ରାତି ଗିରି ଗୋବର୍ଦ୍ଧନ ପୂଜା ହୋଇଯାଇଛି। କାଲେଶ୍ୱର ଆର୍ ନାରାୟଣପୁର ସହିତେ ଆର୍ କେତେ ଜାଗାନୁ ଅନ୍ନର ପାହାଡ଼ ଉପରେ ଶ୍ରୀ ରାଧାକୃଷ୍ଣଙ୍କର ଚଳନ୍ତି ପ୍ରତିମାକେ ବିରାଜମାନ କରିକିରି ପୂଜା କରାଯାଇଥିଲା। ଏତାର ସାଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହୋଇଥିଲା। ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀପ୍ରସାଦ ସାହୁ ଗଲାକାଲି ସମ୍ବଲପୁର ଜିଲ୍ଲା ଗସ୍ତନୁ ଆସିକରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାମର ତଦାରଖ କରିଛନ୍। ସେ ରେଙ୍ଗାଲି ବିଧାନସଭା ଆସନର 6 ବୁଥ୍ ଭିଲ୍ ବୁଲିକରି ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫୁ ବ୍ଲକସ୍ତରୀୟ ମଶାରୀ ବଣ୍ଟନ ନିଧି ରଥର ଶୁଭାରମ୍ଭ କରାଯାଇଛି। ବିଳାସପୁରଠାରେ ବିଧାୟକ କହ୍ନେଇଚରଣ ଡାଙ୍ଗ ଶାଗୁଆ ପତାକା ଦେଖାଇକରି ନିଧି ରଥର ଶୁଭାରମ୍ଭ କରିଥିଲେ। ଏ ଅବସରରେ ହୋଇଥିବାର ସଭାତି ବିଧାୟକଙ୍କର ସହିତ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆର୍ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଅତିଥି ଭାବେ ଯୋଗ ଦେଇକରି ମ୍ୟାଲେରିଆର ନିରାକରଣ ବାବଦେ ଲୋକମାନଙ୍କୁ ବୁଝାଇଥିଲେ। କଟକ ବାରବାଟୀ ଷ୍ଟାଡିୟମ୍ରୁ ଆଇବା 9 ତାରିଖ ଦିନ ଭାରତ ଆର୍ ଇଂଲଣ୍ଡ ଭିତରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଖେଳାଯିବା। ଏଥିଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଗୋଟିଏ ସାଧାରଣ ବୈଠକ ଆଜି ହୋଇଯାଇଛି। କଟକ ଆର୍ ଭୁବନେଶ୍ୱରରୁ ଗଲାମାସ 780 ଜଣ ନୌକଟିଣୁ ଅଧିକା ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲିସର ହସ୍ତକ୍ଷେପ ଉତ୍ତରୁ ପାଖାପାଖି 1,30,00,000 ଅଧିକା ଟଙ୍କା ଅଭିଯୋଗକାରୀମାନଙ୍କୁ ଫେରାଇ ଦିଆଯାଇଥିବା ବେଳେ ପାଖାପାଖି 1,83,00,000 ଟଙ୍କାକେ ବ୍ଲକ୍ କରାଯାଇଛି। ସାଇବର ଅପରାଧୀମାନେ UPI, କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ ଆର୍ ସାମାଜିକ ଗଣମାଧ୍ୟମ ଜରିଏ ଠକେଇ କରିଛନ୍। ଶେଷ ମୁଖିଆ ଖବର ଫେରଘାଏ। ମହାନଦୀ ଜଲ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ବିଦେଶ ଗସ୍ତଥି ଯିବେ ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରନୁ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ 2025 ହେବେ ସାମିଲ। ମାଧ୍ୟମିକ ଶିକ୍ଷା ବୋର୍ଡ ମେଟ୍ରିକ୍ ପରୀକ୍ଷା ଲାଗି ଆଜିଠାରୁ ମୂଲ ହେଲା ଫର୍ମ ପୂରଣ। ଆଉ ବଲାଙ୍ଗୀର ଜିଲ୍ଲାର ଭିତ୍ତିପ୍ରସ୍ତର ଦିଆଯାଇଥିବା ପ୍ରକଳ୍ପକୁ ଆମର ଫି ମାସ ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।